आकाशवाणी। संवाद पढ़ुछंती उदयनाथ स्वाई। मुख्य संवाद, फिलिपाइन्स और भारत मध्यरे विभिन्न क्षेत्र में 9 बुझामणापत्र स्वाक्षरित, विरोधी दलगुड़िक पक्षर् हट्टगोल जारी रहिबारु संसदर उभय सदन दिनक मुलतवी, मणिपुर में राष्ट्रपति शासन आउ 6 वृद्धि संक्रांत प्रस्ताव संसद में अनुमोदित, नूआदिल्लीर कर्तव्य पथठारे निर्मित कर्तव्य भवन को आसंताकाली उद्घाटन करिवे प्रधानमंत्री, उत्तराखंड में खीर गंगा नदी उपर मुंडे प्रबल वर्षा जो व्यापक क्षयति, आधुनिक और दक्ष गणमाध्यम एवं मनोरंजन इकोसिस्टम गठन में राज्य एवं केन्द्रशासित अंचल भूमिका गुरुत्वपूर्ण कहिले सूचना और प्रसारण राष्ट्रमंत्री। प्रधानमंत्री नरेन्द्र मोदी और फिलिपाइन्स राष्ट्रपति फर्डिनांड रोमुआल्डेज मार्कस जूनियर उपस्थिति में आज भारत और फिलिपाइन्स मध्य 9 बुझामणापत्र स्वाक्षरित होई, सेगुड़िक मध्यरे रणनैतिक सहभागिता, अपराधिक मामलें पारस्परिक आईनगत सहायता चुक्ति, प्रतिरक्षा, विज्ञान एवं प्रजुक्ति विद्या इत्यादि क्षेत्र रही। गणमाध्यम को संबोधित कर प्रधानमंत्री कहते भारत और फिलिपाइन्स से कूटनैतिक संपर्क 75वां वार्षिक पालन करुवर फिलिपाइन्स राष्ट्रपति गस्तर विशेष गुरुत्व रही। से कहते दुई देश मध्य संपर्क बहु प्राचीन, पहलगाम आक्रमण को दृढ़ निंदा करने और आतंकवाद विरुद्ध भारत को समर्थन कर फिलिपाइन्स सरकार और राष्ट्रपति प्रति कृतज्ञता प्रकाश कर।
पहलगाम आतंकी हमले की कड़ी निंदा करने के लिए और आतंकवाद के खिलाफ लड़ाई में साथ खड़े रहने के लिए हम फिलीपींस सरकार और राष्ट्रपति जी का आभार व्यक्त करते हैं। म्यूचुअल लीगल असिस्टेंस और ट्रांसफर ऑफ सेंटेंस पर्संस के विषयों पर आज हुए समझौतों से हमारी सुरक्षा साझेदारी को और बल मिलेगा।
श्री मोदी कहते विकास सहभागिता अधीन भारत फिलिपाइन्स क्विक इंपैक्ट प्रोजेक्ट संख्या वृद्धि कर। से कहते भारत फिलिपाइन्स सर्वभौम्य डाटा क्लाउड भित्तिभूमि विकास सहयोग कर। प्रधानमंत्री कहते दुई देश मध्य द्विपाक्षिक वाणिज्य निरंतर वृद्धि पाइबा सह 3 बिलियन डॉलर अतिक्रम कर। भारत आसियान मुक्त वाणिज्य चुक्तिनामार समीक्षा शीघ्र समाप्त करने उभय देश प्राथमिकता हो।
आज मैंने और राष्ट्रपति जी ने आपसी सहयोग, क्षेत्रीय मुद्दों और अंतर्राष्ट्रीय परिस्थितियों पर विस्तार से बातचीत की। ये प्रसन्नता का विषय है कि आज हमने अपने संबंधों को स्ट्रेटेजिक पार्टनरशिप का दर्जा देने का निर्णय लिया है। इस पार्टनरशिप के पोटेंशियल को परिणामों में परिवर्तित करने के लिए एक व्यापक एक्शन प्लान भी बनाया गया है।
फिलिपाइन्स राष्ट्रपति फर्डिनांड जूनियर आतिथ्य पाई भारत सरकार को धन्यवाद जनाइथिले। भारत एवं फिलिपाइन्स उभय प्रतिरक्षा एवं सुरक्षा क्षेत्र में सहयोग वृद्धि करने को सहमत होती बोली से कहते। से भारत स्वदेशी प्रतिरक्षा शिल्प द्वारा सहभागित चलता फिलिपाइन्स प्रतिरक्षा आधुनिकीकरण प्रगति उपर संतोष व्यक्त कर। बिहार स्वतंत्र भोटर तालिका संशोधन प्रसंग को नहीं विरोधी दलगुड़िक पक्षर् हट्टगोल जारी रहिबारु आज संसदर उभय गृहर कार्यधारा प्रभावित होता। विरोधी दलगुड़िक अन्यान्य प्रसंग सह बिहार स्वतंत्र भोटर तालिका संशोधन प्रसंगे आलोचना दाबी करते। लोकसभा और राज्यसभा गोटे मुलतवी पर शेष दिनक मुलतवी रखा। अपराह्न 2 प्रथम मुलतवी पर लोकसभा गृह कार्य आरंभ होबा मात्रे विरोधी दलगुड़िक स्लोगान देवा आरंभ कर गृहर मध्यभाग को आसी हट्टगोल करते। सरकार प्रत्येक प्रसंगे आलोचना प्रस्तुत बोली गृह में अध्यक्षता करुवा बीजेपी सांसद जगदम्बिका पाल कहवा सत्वे हट्टगोल जारी रही। हट्टगोल मध्य आज लोकसभा गोवा राज्यर विधानसभा क्षेत्र में अनुसूचित जनजाति प्रतिनिधित्व पुनः संचालन बिल 2024 पारित होता। पर हट्टगोल जारी रहिबारु अध्यक्षा गृह को दिनक मुलतवी रखी। राज्यसभा समान दृश्य परिलक्षित होता। अपराह्न 2 गृह कार्य आरंभ होबा मात्रे विरोधी दलगुड़िक पक्षर् बिहार स्वतंत्र भोटर तालिका संशोधन और अन्यान्य प्रसंगे आलोचना दाबी कर हट्टगोल आरंभ होता। उपाध्यक्ष हरिवंश कहते सांसद संसदीय मानदंड और नियम को पालन करिबा उचित। हट्टगोल जारी रहिले मौसुमी अधिवेशन रे गृह रे कौनसी गुरुत्वपूर्ण कार्य होई परिबो नाही बोली से चिंता प्रकट करथिले। हट्टगोल मध्ये आज राज्यसभा 13 अगस्त 2025 रु मणिपुर रे राष्ट्रपति शासन को आहुरी 6 वृद्धि करिबा संक्रांत संवैधानिक प्रस्ताव को वाचनिक भोट जरिया रे अनुमोदन करा जायथिला। गृह रे कोलाहल जारी रहिबार अध्यक्ष गृह को दिनक मुलतवी रखिथिले। ମଣିପୁରରେ ରାଷ୍ଟ୍ରପତି ଶାସନକୁ 13 ଅଗଷ୍ଟ 2025 ଆହୁରି 6 ମାସ ପାଇଁ ବୃଦ୍ଧି କରିବା ସଂକ୍ରାନ୍ତ ପ୍ରସ୍ତାବକୁ ସଂସଦ ଅନୁମୋଦନ କରିଛି। ରାଜ୍ୟସଭାରେ ଏହି ପ୍ରସ୍ତାବ ଆଜି ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଗତ ସପ୍ତାହରେ ଏହି ପ୍ରସ୍ତାବ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ 13 ଫେବୃୟାରୀ 2025 ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରିବା ସଂକ୍ରାନ୍ତ ପ୍ରସ୍ତାବ ଗୃହରେ ଆଗତ କରିଥିଲେ। ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖି ଶ୍ରୀ ରାୟ କହିଛନ୍ତି, ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ମଣିପୁରରେ କେବଳ ଗୋଟିଏ ହିଂସାକାଣ୍ଡ ଘଟଣା ସହିତ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଗତ 4 ମାସ ମଧ୍ୟରେ ଜଣେ ବି ବ୍ୟକ୍ତି ପ୍ରାଣ ହରାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ତର ପୂର୍ବ ରାଜ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କର ଆଜି 79 ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ଜମ୍ମୁ କାଶ୍ମୀର ବ୍ୟତୀତ ଗୋଆ, ବିହାର ଏବଂ ମେଘାଳୟର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। 2018 ତାଙ୍କୁ କିଛି ମାସ ପାଇଁ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ତାଙ୍କ ପରିବାର ଓ ଅନୁଗାମୀମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସତ୍ୟପାଳ ମଲ୍ଲିକଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପରିବାର ଏବଂ ସମର୍ଥକମାନଙ୍କ ପ୍ରତି ତାଙ୍କର ସମବେଦନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଏହି ଅବସରରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରଶାସନିକ ସେବା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପର କର୍ତ୍ତବ୍ୟ ଭବନ ହେଉଛି ଏକ ଅଂଶ। ସାଧାରଣ କେନ୍ଦ୍ରୀୟ ସଚିବାଳୟ ଅଟ୍ଟାଳିକା ମଧ୍ୟରୁ ଏହା ପ୍ରଥମ ହେବ। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଦିଲ୍ଲୀର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ସହ ସମନ୍ୱୟ ରକ୍ଷା କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କର୍ତ୍ତବ୍ୟ ଭବନ ପ୍ରସ୍ତୁତ କରାଯାଇଛି। ଉତ୍ତରାଖଣ୍ଡରେ ଖିର୍ ଗଙ୍ଗା ନଦୀର ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ଭୟଙ୍କର ବନ୍ୟା ଆସି ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାଦଲ ଫଟା ବର୍ଷା ପରେ ଖିର୍ ଗଙ୍ଗା ନଦୀରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା, ଫଳରେ ଅନେକ କ୍ଷୟକ୍ଷତି ହୋଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାଲି ବଜାର ଅଞ୍ଚଳରେ ଅନେକ କୋଠା, ହୋଟେଲ ଏବଂ ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେନା, ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ସହାୟତାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବରିଷ୍ଠ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ କଥା ହୋଇ ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତି ବିଷୟରେ କଥା ହୋଇଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଶିବୁ ସୋରେନଙ୍କ ଶେଷକୃତ୍ୟ ଆଜି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ନେମେରାସ୍ଥିତ ତାଙ୍କ ଗ୍ରାମରେ ସମ୍ପନ୍ନ ହୋଇଛି। ତାଙ୍କ ସାନ ପୁଅ ତଥା ଦୁମ୍କା ବିଧାୟକ ବସନ୍ତ ସୋରେନ ଶେଷକୃତ୍ୟ କରିଥିଲେ। ତାଙ୍କ ପୁଅ ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ବହୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଅନେକ ରାଜନୈତିକ ନେତା ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି, ଏକ ଆଧୁନିକ, ଅନ୍ତର୍ଭୁକ୍ତ ଓ ଦକ୍ଷ ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ ଗଠନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବଡ଼ ଭୂମିକା ରହିଛି। ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସୂଚନା ଏବଂ ଲୋକସମ୍ପର୍କ ସଚିବମାନଙ୍କ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ସେ ଏହା କହିଛନ୍ତି। ଡକ୍ଟର ମୁରୁଗାନ କହିଛନ୍ତି, ସରକାର ମନୋରଞ୍ଜନ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ଏହି କ୍ଷେତ୍ରର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଭାରତରେ ସମ୍ପ୍ରତି ବିଷୟବସ୍ତୁ ସୃଷ୍ଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସେ କହିଛନ୍ତି, ଆଞ୍ଚଳିକ ଏବଂ ସ୍ଥାନୀୟ ଗଣମାଧ୍ୟମଗୁଡ଼ିକୁ ପ୍ରସାରଣ ସୁଯୋଗ ମିଳିଥିବା ବେଳେ ସାଧାରଣ ଯୋଗାଯୋଗ ପାଇଁ ନୂତନ ଆହ୍ୱାନ ସୃଷ୍ଟି ହୋଇଛି। ସୂଚନା ଓ ଲୋକସମ୍ପର୍କ ସଚିବମାନଙ୍କ ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାର ପ୍ରକୃଷ୍ଟ ମଞ୍ଚ ବୋଲି କହିବା ସହ ଏହା ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଗୋଷ୍ଠୀ ସମ୍ପର୍କ ଗଠନ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଶ୍ରୀ ଜାଜୁ କହିଛନ୍ତି। ଫିଲିପାଇନ୍ସ ଓ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 9 ବୁଝାମଣାପତ୍ର ସ୍ୱାକ୍ଷରିତ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନ ଦିନକ ପାଇଁ ମୁଲତବୀ। ମଣିପୁରରେ ରାଷ୍ଟ୍ରପତି ଶାସନ ଆଉ 6 ମାସ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ସଂସଦରେ ଅନୁମୋଦିତ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଉତ୍ତରାଖଣ୍ଡରେ ଖିର୍ ଗଙ୍ଗା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି। ଏବଂ ଆଧୁନିକ ଓ ଦକ୍ଷ ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ ଗଠନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।